ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିମନ୍ତେ ଭୋଟ୍ ଗଣତି ଜାରି। ଜମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ଓ କଂଗ୍ରେସ ମେଣ୍ଟ ଆଗରେ ରହିଥିବା ବେଳେ ହରିୟାଣାରେ ବିଜେପି ଆଗରେ ରହିଛି। 2022 ମସିହା ନିମନ୍ତେ ଆଜି 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ତାଜମହଲ ପରିଦର୍ଶନରେ ଯିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସକାଳ 8ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ଜମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ଏବଂ କଂଗ୍ରେସ ମେଣ୍ଟ ଆଗୁଆ ରହିଥିବା ବେଳେ ହରିୟାଣାରେ ବିଜେପି ଆଗରେ ରହିଛି। ଜମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ 4ଟି ଆସନର ଫଳାଫଳ ଘୋଷିତ ହୋଇଛି। ବିଜେପି ଏବଂ ଜମ୍ମୁ କାଶ୍ମୀର ନ୍ୟାସନାଲ୍ କନ୍ଫରେନ୍ସ ଦଳକୁ 2ଟି ଲେଖାଏଁ ଆସନ ମିଳିଛି। ବିଜେପିର ଦର୍ଶନ କୁମାର ବସୌଲି ଆସନରୁ ବିଜୟୀ ହୋଇଛନ୍ତି। ଦଳୀୟ ନେତା ରଣବୀର ସିଂ ପଠାନିଆ ଉଦ୍ଧମପୁର ଆସନରୁ ବିଜୟୀ ହୋଇଛନ୍ତି। ନ୍ୟାସନାଲ୍ କନ୍ଫରେନ୍ସର ଅହମ୍ମଦ ଖାଁ ଗୁରେଜ ଆସନରୁ 1000 ଅଧିକ ଭୋଟ୍ରେ ବିଜୟୀ ହୋଇଥିବାବେଳେ ହଜରତବଲ ଆସନରୁ ଦଳୀୟ ନେତା ସଲମାନ ସାଗର ବିଜୟୀ ହୋଇଥିବା ସୂଚନା ମିଳିଛି। ଜମ୍ମୁ କାଶ୍ମୀରରେ ବଳକା 86ଟି ଆସନ ମଧ୍ୟରୁ ଜମ୍ମୁ କାଶ୍ମୀର ନ୍ୟାସନାଲ୍ କନ୍ଫରେନ୍ସ 41ଟି ଆସନରେ ଆଗୁଆ ଥିବାବେଳେ ଭାରତୀୟ ଜନତା ପାର୍ଟି ଗୋଟିଏ ଆସନରେ ବିଜୟୀ ହେବା ସହ 26ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 7ଟି, ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି 2ଟି, ଜମ୍ମୁ କାଶ୍ମୀର ପିପୁଲ୍ କନ୍ଫରେନ୍ସ ସିପିଆଇଏମ୍ ଏବଂ ଆମ୍ ଆଦମୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଆଗରେ ଅଛନ୍ତି। 7 ଜଣ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଥିବା ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସ ନେତା ଉମର ଅବଦୁଲ୍ଲା ଉଭୟ ବୁଦ୍ଗାଓଁ ଏବଂ ଗନ୍ଦେରବଲ ଆସନରେ ଆଗରେ ରହିଥିବା ବେଳେ ଅନନ୍ତନାଗ ଆସନରେ କଂଗ୍ରେସର ପୀରଜାଦା ମହମ୍ମଦ ସୟେଦ ଆଗରେ ଅଛନ୍ତି। ଅନନ୍ତନାଗ ପଶ୍ଚିମ ଆସନରୁ ନ୍ୟାସନାଲ୍ କନ୍ଫରେନ୍ସର ଅବଦୁଲ ମାଜିଦ୍ ଭଟ୍ଟ ଆଗରେ ଥିବାବେଳେ ହିନ୍ଦୁୱାଡ଼ା ଆସନରୁ ଜମ୍ମୁ କାଶ୍ମୀର ପିପୁଲ୍ କନ୍ଫରେନ୍ସ ପ୍ରାର୍ଥୀ ସଜାଦ ଗନି ଲୋନେ ଆଗରେ ରହିଛନ୍ତି। ସିପିଆଇଏମ୍ର ମହମ୍ମଦ ୟୁସୁଫ୍ ତରିଗାମୀ କୁଲଗାଓଁ ଆସନରେ ଆଗରେ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ମହମ୍ମଦ ମୀର ଦୋରୁ ଆସନରୁ ଆଗରେ ଅଛନ୍ତି। ନ୍ୟାସନାଲ୍ କନ୍ଫରେନ୍ସର ଡକ୍ଟର ବସିର ଅହମ୍ମଦ ବୀର ଅନନ୍ତନାଗ ଜିଲ୍ଲାର ଶ୍ରୀ ଗୁଫୁଆରା ବିଜ୍ବେହେରା ଆସନରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଝିଅ ଇଲ୍ତିଜା ମୁଫ୍ତିଙ୍କଠାରୁ ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ବଲୱନ୍ତ ସିଂ ମାଙ୍କୋଟିଆ ଉଦ୍ଧମପୁର ଆସନରେ ଆଗରେ ରହିଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀରରେ 28ଟି ମତଗଣନା କେନ୍ଦ୍ରରେ 873 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ଗତମାସ 28 ଏବଂ 25 ଓ ଚଳିତ ମାସ 1 ତାରିଖରେ 3ଟି ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରର 90ଟି ବିଧାନସଭା ଆସନ ଲାଗି ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 61.11%, ଦ୍ୱିତୀୟ ପର୍ଯ୍ୟାୟରେ 57.31% ଏବଂ ତୃତୀୟ ପର୍ଯ୍ୟାୟରେ 69.65% ମତଦାନ ରେକର୍ଡ ହୋଇଥିଲା। ମୋଟ ଉପରେ ଚଳିତ ବିଧାନସଭା ନିର୍ବାଚନରେ ଜମ୍ମୁ କାଶ୍ମୀରରେ 63.88% ମତଦାନ ହୋଇଥିଲା। ହରିୟାଣାରେ କଂଗ୍ରେସ ଗୋଟିଏ ଆସନରେ ବିଜୟ ଲାଭ କରିଥିବାବେଳେ 33ଟି ଆସନରେ ଆଗୁଆ ରହିଛି। ନୁହ ଆସନରୁ କଂଗ୍ରେସ ପ୍ରାର୍ଥୀ ଆଫତାବ ଅହମ୍ମଦ ବିଜୟ ଲାଭ କରିଛନ୍ତି। ବିଜେପି 51ଟି ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳ ଏବଂ ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏଁ ଆସନ ଓ 3 ଜଣ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଲଡୁଆ ଆସନରେ ଆଗରେ ରହିଥିବାବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ରୋହତକର ଗଡ଼ସାମ୍ପ୍ଲା କିଲୋଇ ଆସନରେ ଆଗରେ ରହିଛନ୍ତି। ବିଜେପିର ମନୋଜ କୁମାର ହାଥିନ୍ ଆସନରେ ଆଗରେ ଥିବାବେଳେ ନିଖିଲ ମଦନ ସୋନିପତ ଆସନରେ ଆଗରେ ଅଛନ୍ତି। ହରିୟାଣାର ମନ୍ତ୍ରୀ ମୂଲଚାନ୍ଦ ଶର୍ମା ବଲ୍ଲଭଗଡ଼ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଥିବାବେଳେ ଗୋନୋର ଆସନରେ ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର କାଦ୍ୟା ଓ ଜୁଲୁଣା ଆସନରୁ କୁସ୍ତିଯୋଦ୍ଧା ବିନେଶ ଫୋଗଟ ଆଗରେ ରହିଛନ୍ତି। ହରିୟାଣାରେ ଭୋଟ୍ ଗଣତି ଲାଗି 22ଟି ଜିଲ୍ଲାରେ 90ଟି ମତଗଣନା କେନ୍ଦ୍ର କରାଯାଇଛି। ଚଳିତ ମାସ 5 ତାରିଖରେ ହୋଇଥିବା ଭୋଟ୍ ଗ୍ରହଣରେ 67.9% ମତଦାନ ହୋଇଥିଲା। ଗୋଟିଏ ପର୍ଯ୍ୟାୟରେ ହରିୟାଣାରେ ଭୋଟ୍ ଗ୍ରହଣ ହୋଇଥିବାବେଳେ 1031 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭୋଟ୍ ଗଣନା କାର୍ଯ୍ୟ ସ୍ୱଚ୍ଛ ଏବଂ ସୁରକ୍ଷିତ ଭାବରେ କରିବା ଲାଗି ନିର୍ବାଚନ ଆୟୋଗ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଭୋଟ୍ ଗଣତି ସମ୍ପର୍କିତ ସୂଚନା ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ECI.gov.in ରେ ଉପଲବ୍ଧ ହେଉଛି। ନବରାତ୍ରୀ ପୂଜାର ଆଜି ଷଷ୍ଠ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାତ୍ୟାୟନୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଦେବୀ କାତ୍ୟାୟନୀ ସମସ୍ତ ଶ୍ରଦ୍ଧାଳୁଙ୍କ ଜୀବନରେ ଶକ୍ତି ଏବଂ ସାହସ ସଞ୍ଚାର କରନ୍ତୁ ବୋଲି କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 2022 ମସିହା ନିମନ୍ତେ 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଷ୍ଟ୍ରପତି ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିବେ। କନ୍ନଡ଼ ଚଳଚ୍ଚିତ୍ର କନ୍ତାରାରେ ଶ୍ରେଷ୍ଠ ଅଭିନୟ ପାଇଁ ରିଷଭ ସେଟ୍ଟିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ। ସେହିପରି ତାମିଲ ଚଳଚ୍ଚିତ୍ର ତିରୁଚିତ୍ରାମ୍ବଲମ୍ ପାଇଁ ନିତ୍ୟା ମେନନ୍ ଏବଂ ଗୁଜରାଟୀ ଚଳଚ୍ଚିତ୍ର କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ଉପରେ ଆଧାରିତ ସର୍ବଶ୍ରେଷ୍ଠ ପୁସ୍ତକ ପୁରସ୍କାର ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଏବଂ ପାର୍ଥିବ ଧରଙ୍କୁ ସେମାନଙ୍କ ପୁସ୍ତକ କିଶୋର କୁମାର ଦ ଅଲ୍ଟିମେଟ୍ ବାୟୋଗ୍ରାଫି ପାଇଁ ମିଳିବ। ସେହିପରି ମାଲାୟାଲମ୍ ଚଳଚ୍ଚିତ୍ର ଆଟମ୍କୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଏବଂ ସୁରଜ ବଡ଼ଜାତ୍ୟାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଫିଚର ଫିଲ୍ମ ଶ୍ରେଣୀରେ ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅଣଫିଚର ଫିଲ୍ମ ବର୍ଗରେ ହରିୟାଣା ଚଳଚ୍ଚିତ୍ର ଫୌଜାକୁ ସର୍ବଶ୍ରେଷ୍ଠ ଗୀତ ଭାବେ ପୁରସ୍କୃତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଅଦମ୍ୟ ସାହସ ଏବଂ ଦକ୍ଷତା ନିମନ୍ତେ ବାୟୁସେନା ପ୍ରଶଂସାର ପାତ୍ର। ରାଷ୍ଟ୍ରର ସୁରକ୍ଷା ଦିଗରେ ବାୟୁସେନାର ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାୟୁସେନାର ସଫଳତା ଦର୍ଶାଉଥିବା ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, ଭାରତୀୟ ବାୟୁସେନା ଏକବିଂଶ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରୁ ଅନ୍ୟତମ। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ସେଠାକାର ପ୍ରଥମ ମହିଳା ସାଜିଦା ମହମ୍ମଦ ଆଜି ତାଜମହଲ ପରିଦର୍ଶନରେ ଯାଉଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଆଗ୍ରା ବିମାନ ବନ୍ଦରରେ ଶ୍ରୀ ମୁଇଜୁ ଏବଂ ତାଙ୍କ ପତ୍ନୀଙ୍କୁ ଉତ୍ତରପ୍ରଦେଶ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ସ୍ୱାଗତ କରିବେ। ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ପରିଦର୍ଶନ ସମୟରେ 2 ଘଣ୍ଟା ପାଇଁ ତାଜମହଲକୁ ସାଧାରଣ ଜନତାଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖାଯିବ। ଭାରତୀୟ ଜିମ୍ନାଷ୍ଟିକ୍ ଖେଳାଳି ଦୀପା କର୍ମାକର ଖେଳରୁ ସନ୍ୟାସ ଘୋଷଣା କରିବା ପରେ କେନ୍ଦ୍ର ଯୁବା କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଦୀପାଙ୍କ ପ୍ରତିଭା ଲକ୍ଷ ଲକ୍ଷ ଯୁବଗୋଷ୍ଠୀ ଏବଂ ବିଶେଷ ଭାବେ ଝିଅମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ନିମନ୍ତେ ପ୍ରେରଣା ଯୋଗାଇଛି। ସେ କହିଛନ୍ତି, ଦୀପାଙ୍କ ସଫଳତା ଭାରତକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଗାଜା ସଂଘର୍ଷର ପ୍ରଥମ ବର୍ଷ ପୂର୍ତ୍ତିରେ ଏକ ବାର୍ତ୍ତା ଜରିଆରେ ପଶ୍ଚିମ ଏସିଆରେ ଶାନ୍ତି ସ୍ଥାପନ ଲାଗି ଆହ୍ୱାନ ଦେଇଛନ୍ତି। ଗତକାଲି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ଗୁଟେରସ୍ କହିଛନ୍ତି, ଲୋକମାନଙ୍କୁ ପଣବନ୍ଦୀ ରଖିବା ଏବଂ ହମାସର ଘୃଣ୍ୟ କାର୍ଯ୍ୟକୁ ବିଶ୍ୱର ସମସ୍ତ ଦେଶ ନିନ୍ଦା କରିବା ଆବଶ୍ୟକ। ଶ୍ରୀ ଗୁଟେରସ୍ ସମସ୍ତ ପଣବନ୍ଦୀ ଓ ପୀଡ଼ିତଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ଲାଗି ଦାବି କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଏ'ର ଏହି ମ୍ୟାଚ୍ ସାରଜା କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଉଭୟ ଟିମ୍ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିସାରିଛନ୍ତି। ଗତକାଲି ସାରଜାରେ ଇଂଲଣ୍ଡ 7 ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସେହିପରି ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ପୁରୁଷ ଟି20 କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:00ରେ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ମ୍ୟାଚ୍ ଖେଳିବ। 3 ମ୍ୟାଚ୍ ବିଶିଷ୍ଟ ଟି20 କ୍ରିକେଟ୍ ଶୃଙ୍ଖଳାରେ ଭାରତ ଗୋଟିଏ ମ୍ୟାଚ୍ରେ ବିଜୟ ଲାଭ କରି 1-0 ଆଗରେ ରହିଛି। ତେବେ ଏହି ମ୍ୟାଚ୍ ବାଂଲାଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଗତ ରବିବାର ଦିନ ହୋଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ସେହି ମ୍ୟାଚ୍ରେ ଭାରତୀୟ ବୋଲର ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ 3 ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସୁଦାନରେ ବିସ୍ଥାପିତମାନେ ରହୁଥିବା ଏକ ଶିବିର ଉପରେ ସରକାର ବିରୋଧୀ ର୍ୟାପିଡ୍ ସପୋର୍ଟ ଫୋର୍ସ ଆକ୍ରମଣ କରିବା ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ 69 ଜଣ ଆହତ ହୋଇଛନ୍ତି। ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ କହିଛନ୍ତି, ଗତ 2 ଦିନ ହେବ ର୍ୟାପିଡ୍ ସପୋର୍ଟ ଫୋର୍ସ ବିସ୍ଥାପିତମାନେ ରହୁଥିବା ଶିବିର ଉପରେ ଲଗାତାର ଆକ୍ରମଣ କରୁଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିମନ୍ତେ ଭୋଟ୍ ଗଣତି ଜାରି। ଜାମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ ଓ କଂଗ୍ରେସ ମେଣ୍ଟ ଆଗରେ ରହିଥିବା ବେଳେ ହରିୟାଣାରେ ଆଗରେ ରହିଛି ବିଜେପି। 2022 ମସିହା ନିମନ୍ତେ ଆଜି 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ତାଜମହଲ ପରିଦର୍ଶନରେ ଯିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।